ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ 79ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ଉଦ୍ବୋଧନ ଦେବେ ରାଷ୍ଟ୍ରପତି ହରଘର ତ୍ରିରଙ୍ଗା ଅଭିଯାନରେ ଦେଶର ସବୁ ବର୍ଗର ଲୋକ ସାମିଲ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ସ୍ୱଚ୍ଛ ଶକ୍ତିକୁ ଲୋକାଭିମୁଖୀ କରିବା ଲାଗି ସୌର ପିଭି ମଡ୍ୟୁଲ୍ ଉତ୍ପାଦନ କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ସଫଳତାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନବସୃଜନତାକୁ ଦେଶର ସାର୍ବଭୌମତ୍ୱର ପ୍ରତୀକ ଭାବେ ଅଭିହିତ କରିଛନ୍ତି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଏବଂ ରୁଷ ୟୁକ୍ରେନ୍ ଯୁଦ୍ଧର ପରିସମାପ୍ତି ସମ୍ପର୍କରେ ଆଲୋଚନା କରିବା ଲାଗି ଆସନ୍ତାକାଲି ଆଲାସ୍କାଠାରେ ଆମେରିକା ରାଷ୍ଟ୍ରପତି ଭେଟିବେ ତାଙ୍କର ରୁଷ ପ୍ରତିପକ୍ଷଙ୍କୁ 79ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟା 7ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଉଦ୍ବୋଧନ ଦେବେ ରାଷ୍ଟ୍ରପତିଙ୍କର ଏହି ଉଦ୍ବୋଧନ ଆକାଶବାଣୀର ସମସ୍ତ ଜାତୀୟ ନେଟ୍ୱର୍କ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲ୍ରେ ପ୍ରଥମେ ହିନ୍ଦୀ ଓ ପରେ ପରେ ଇଂରାଜୀ ଭାଷାରେ ଉପଲବ୍ଧ ହେବ ଦୂରଦର୍ଶନର ଆଞ୍ଚଳିକ ଚ୍ୟାନେଲ୍ଗୁଡ଼ିକରେ ରାଷ୍ଟ୍ରପତିଙ୍କ ଉଦ୍ବୋଧନର ହିନ୍ଦୀ ଓ ଇଂରାଜୀ ଭାଷାରେ ପ୍ରସାରଣ ପରେ ଏହାର ଆଞ୍ଚଳିକ ଭାଷାନ୍ତରଣ ମଧ୍ୟ ପ୍ରସାର କରାଯିବ ଆକାଶବାଣୀ ପକ୍ଷରୁ ରାଷ୍ଟ୍ରପତିଙ୍କ ଭାଷଣର ଆଞ୍ଚଳିକ ଭାଷାନ୍ତରଣ ଆଜି ରାତି 9:30ରେ ପ୍ରଚାର କରାଯିବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନଠାରେ ଅମୃତ ଉଦ୍ୟାନର ଗ୍ରୀଷ୍ମକାଳୀନ ବାର୍ଷିକ ଉତ୍ସବକୁ ଉଦ୍ଘାଟନ କରିବେ ଏହା ଆସନ୍ତା ସେପ୍ଟେମ୍ବର 14 ପର୍ଯ୍ୟନ୍ତ ଚାଲିବ ଜନସାଧାରଣ ଆସନ୍ତା ଶନିବାରଠାରୁ ଦିନ 10:00 ସନ୍ଧ୍ୟା 6:00 ପର୍ଯ୍ୟନ୍ତ ଏହାକୁ ଦେଖିପାରିବେ ତେବେ ସଂରକ୍ଷଣ କାର୍ଯ୍ୟ ଲାଗି ଏହି ଉଦ୍ୟାନ ସମସ୍ତ ସୋମବାର ବନ୍ଦ ରହିବ ବୋଲି ଜଣାପଡ଼ିଛି 79ତମ ସ୍ୱାଧୀନତା ଦିବସ ଆସନ୍ତାକାଲି ଦେଶବ୍ୟାପୀ ପାଳନ କରାଯିବ ଦିଲ୍ଲୀସ୍ଥିତ ଐତିହାସିକ ଲାଲକିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟସ୍ତରୀୟ ମୁଖ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ସକାଳେ ଲାଲକିଲ୍ଲାଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଦେଶବାସୀଙ୍କୁ ଉଦ୍ବୋଧନ ଦେବେ 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ସମ୍ପର୍କିତ ସରକାରଙ୍କ ଦୃଷ୍ଟିକୋଣକୁ ସାକାର କରିବା ଲାଗି ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନର ବାର୍ତ୍ତା ରହିଛି ନୟା ଭାରତ ଏକ ସମୃଦ୍ଧ ସୁରକ୍ଷିତ ଏବଂ ସାହସୀ ନୟା ଭାରତ ଗଠନ ଦିଗରେ ସ୍ୱାଧୀନତା ଦିବସ ପାଳନ ସମାରୋହ ଏକ ସ୍କାରକୀ ମଞ୍ଚ ଭାବେ ସହାୟକ ହେବା ସହିତ ବିକାଶ ପଥରେ ଆଗେଇବାରେ ଶକ୍ତି ଯୋଗାଇଦେବ ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ଅବସରରେ ପହଲଗାମ୍ ଆତଙ୍କବାଦ ଆକ୍ରମଣ ପରିପ୍ରେକ୍ଷୀରେ ଭାରତର ଅପରେସନ୍ ସିନ୍ଦୁରର ସଫଳତାକୁ ମଧ୍ୟ ପାଳନ କରାଯିବ ଏହି ଜାତୀୟସ୍ତରୀୟ ଉତ୍ସବ ପାଳନ ଲାଗି କରାଯାଇଥିବା ନିମନ୍ତ୍ରଣ ପତ୍ରରେ ଅପରେସନ୍ ସିନ୍ଦୁରର ଲୋଗୋ ଓ ଚେନାବନ୍ଧର ୱାଟରମାର୍କ ସ୍ଥାନ ପାଇଛି ଜନସାଧାରଣଙ୍କ ମଧ୍ୟରେ ଦେଶ ମାତୃକା ପ୍ରତି ଭକ୍ତିଭାବ ଜାଗ୍ରତ କରାଇବା ତଥା ଅପରେସନ୍ ସିନ୍ଦୁର ବିଜୟର ସଫଳତା ପାଳନ ଲାଗି ପ୍ରଥମ ଥର ଲାଗି ସ୍ୱାଧୀନତା ଦିବସ ସନ୍ଧ୍ୟାରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଅନେକଗୁଡ଼ିଏ ବାଦ୍ୟଯନ୍ତ୍ର ପରିବେଷଣ କରାଯିବ ବିଶେଷକରି ଦେଶର 3 ସେନା ଏନ୍ସିସି ଭାରତୀୟ ତଟରକ୍ଷୀ ବାହିନୀ ସିଆର୍ପିଏଫ୍ ଆଇଟିବିପି ସିଆଇଏସ୍ଏଫ୍ ଏସ୍ଏସ୍ବି ସୀମା ସୁରକ୍ଷା ବାହିନୀ ଆଇଡିଏସ୍ ରେଳବାଇ ସୁରକ୍ଷା ବାହିନୀ ଏବଂ ଆସାମ ରାଇଫଲ୍ସ ପକ୍ଷରୁ ଦେଶର 140ରୁ ଉର୍ଦ୍ଧ୍ୱ ସ୍ଥାନରେ ଏହି ବାଦ୍ୟ ପରିବେଷଣ କରାଯିବାର କାର୍ଯ୍ୟସୂଚୀ ରହିଛି ଆସନ୍ତାକାଲି ଲାଲକିଲ୍ଲାଠାରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟ ସମାରୋହରେ ଦେଶବ୍ୟାପୀ ସମାଜର ବିଭିନ୍ନ ବର୍ଗର ପ୍ରାୟ 5,000 ସ୍ୱତନ୍ତ୍ର ଅତିଥିଙ୍କୁ ଯୋଗଦେବା ଲାଗି ନିମନ୍ତ୍ରଣ କରାଯାଇଛି ସେମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଅଲମ୍ପିକ୍ସ 2025ରେ ଭାଗ ନେଇଥିବା ଭାରତୀୟ ଖେଳାଳି ବିଭିନ୍ନ ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଭାରତୀୟ ଏବଂ ଖେଲୋ ଇଣ୍ଡିଆ ପାରା ପ୍ରତିଯୋଗିତାର ସ୍ୱର୍ଣ୍ଣପଦକଧାରୀମାନେ ଅନ୍ତର୍ଭୁକ୍ତ ଏହି ସମାରୋହରେ ଯୋଗଦେବା ଲାଗି 28 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 210 ଜଣ ପଞ୍ଚାୟତ ପ୍ରତିନିଧିଙ୍କୁ ମଧ୍ୟ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି ଗ୍ରାମ ପଞ୍ଚାୟତରେ ଉନ୍ନତ ଭିତ୍ତିଭୂମି ସେବା ଓ ସାମୁହିକ ପଦକ୍ଷେପ ଗ୍ରହଣ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଥିବା ଏହି ଅତିଥିମାନଙ୍କୁ ଆଜି ନୂଆଦିଲ୍ଲୀଠାରେ ସମ୍ବର୍ଦ୍ଧିତ କରାଯିବ ଚଳିତ ବର୍ଷ ଏହି କାର୍ଯ୍ୟକ୍ରମର ବାର୍ତ୍ତା ରହିଛି ଆତ୍ମନିର୍ଭର ପଞ୍ଚାୟତ ବିକଶିତ ଭାରତ କି ପହଚାନ ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର ହରଘର ତ୍ରିରଙ୍ଗା ଅଭିଯାନରେ ଦେଶର ସବୁ ବର୍ଗର ଲୋକ ବିଶେଷକରି ଯୁବବର୍ଗ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି ଦେଶ ମାତୃକା ପ୍ରତି ନିଜର ସମ୍ମାନ ତଥା ଶ୍ରଦ୍ଧା ସ୍ୱରୂପ ଦେଶବ୍ୟାପୀ ଚାଲିଥିବା ଏହି ଜନ ଅଭିଯାନରେ ଅଂଶଗ୍ରହଣ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି
ପିଛଲେ ସାଲ କି ତରହ ହି ଇସ୍ ବାର ବି ହମେ ହର ଘର ତିରଙ୍ଗା ଫହରାନା ହର ଘର ତିରଙ୍ଗା ହର ଦିଲ ତିରଙ୍ଗା ହର ମନ ତିରଙ୍ଗା ହର ମକସଦ ତିରଙ୍ଗା हर सपना तिरंगा, हर संकल्प तिरंगा। मैं आज सभी देशवासियों से, विशेष रूप से युवाओं को, हर घर तिरंगे इस आंदोलन से जुड़ने का और इसका प्रचार प्रसार करने का भी आग्रह करता हूं।
सौर पीवी मॉड्यूल उत्पादन क्षमता क्षेत्र में भारत उल्लेखनीय सफलता हासिल करथिबारु प्रधानमंत्री नरेन्द्र मोदी एहार प्रशंसा करिछन्ति। से कहिछन्ति स्वच्छ शक्ति को लोकाभिमुखी करिबा दिगरे सरकारक निरंतर प्रचेष्टार एहा को अंश विशेष। नूतन एवं नवीकरणीय शक्ति मंत्री प्रहलाद जोशीकर ए संपर्कित एक पोस्ट को उद्धृत कर श्री मोदी एही सफलता को भारत आत्मनिर्भर हेबा दिगरे अन्य एक माइलखुंट बोली अभिहित करिछन्ति। श्री जोशी सामाजिक गणमाध्यम पोस्ट कर भारत 100 गीगावाट सौर पीवी मॉड्यूल उत्पादन कर एक ऐतिहासिक सफलता हासिल करी उल्लेख कर 2014 मसीह मात्र 2.3 गीगावाट थे गत 11 वर्ष मध्य सरकार विभिन्न संस्कारमूलक पदक्षेप जो संभव हो पारी श्री जोशी कहते। नवसृजनता शताब्दी शताब्दी धरी भारत शक्ति हो रही वाणिज्य शिल्प मंत्री पीयूष गोयल मतव्यक्त करते। गतकाली नुआदिल्लीर द्वारकाठारे बौद्धिक संपत्ति कार्यालय आईएसए र नूतन संप्रसारित सौधक उद्घाटन करने अवसर में से श्री गोयल कहते प्रत्येक विकसित देश में नवसृजनता नूतन चिंताधारा गवेषणा और विकाश उपरे प्राथमिकता दि जाए जहांकि देश को समृद्धि पथरे आगे नेबा को सहायक होता। नवसृजनता को भारत सार्वभौमत्वर प्रतीक भाव अभिहित करने सहित देशर सामग्रिक विकास दिगरे एहा पथ प्रदर्शक भाव सब्यस्त हो श्री गोयल से कहते। बौद्धिक संपत्ति जैव व्यवस्था को वर्तमान विश्वव्यापी विकाशर चाबिकाठी भाव परिगणित अवसर में देश में बौद्धिक संपत्ति जैव व्यवस्था एक नूतन सौध निर्माण द्वारा सरकार को ए क्षेत्र में प्रतिबद्धता प्रतिफलित हो श्री गोयल कहते। आम संवाददाता जनाइछन्ति प्राय 88 कोटी टंका व्यय निर्मित 7 महला विशिष्ट एक परिवेश अनुकूल नूतन सौधरे 700 ऊर्ध लोक कार्य करिपारिबे। युक्तराष्ट्र आमेरिका राष्ट्रपति डोनाल्ड ट्रम्प आसंताकाली आलास्काठारे तांकर रूस प्रतिपक्ष व्लादिमीर पुतिन सहित साक्षात आलोचना करिबार कार्यसूची रही। बैठक में विशेषकर रूस युक्रेन मध्य चलता युद्धर परिसमाप्ति संपर्क आलोचना करा। बैठक पूर्व गतकाली यूरोपीय संघर नेतृवृंद और युक्रेन राष्ट्रपति व्लादिमीर जेलेंस्की एक भर्चुआल बैठक में जोगद श्री ट्रम्प कहते आसंताकाली होगाक आलोचना पर जदि श्री पुतिन युक्रेन युद्ध समाप्त करने को राजी न हूं तेज यार परिणाम अत्यंत भयावह। गतकालीर भर्चुआल बैठक पर फ्रांस राष्ट्रपति इमानुएल मैक्रन कहते रूस और युक्रेन मध्य अस्त्रविरति कराइबा आमेरिका राष्ट्रपति प्राथमिकता देउछन्ते। आसंताकाली होगाक आमेरिका रूस राष्ट्रपति बैठक पर खुब शीघ्र ट्रम्प पुतिन और जेलेंस्की को नहीं एक त्रिपक्षीय बैठक कराइबा श्री ट्रम्प आग्रही बोली फ्रांस राष्ट्रपति कहते। ऑस्ट्रेलिया सेनाध्यक्ष लेफ्टिनेंट जनरल साइमन स्टुअर्ट का भारत गस्त अवसर में गतकाली से पुणे स्थित दक्षिणांचल कमांडर मुख्यालय परिदर्शन करिछन्ते। एहि अवसर में सेनाध्यक्ष स्टुअर्ट दक्षिणांचल कमांडर कमांडिंग इन चीफ धीरज सेठ सहित दुई देश मध्य प्रतिरक्षा सहयोग को संप्रसारित करिबा मिलित समराभ्यास करिबा सामरिक तथ्य आदान प्रदान एवं भविष्यत युद्धकौशल नीति संपर्क में विस्तृत आलोचना करिछन्ते। श्री स्टुअर्ट खड़ाखोसल स्थित जातीय प्रतिरक्षा एकेडमी मध्य परिदर्शन करी सेठारे प्रशिक्षार्थी मानकु उद्बोधन देथिले। सामूहिक सुरक्षा महाशक्ति प्रतिद्वंद्विता एक युग ए संपर्कित आलोचना भाग नहीं ऑस्ट्रेलिया रा सेनाध्यक्ष आपोस विश्वास एवं विश्वव्यापी देखा जाउथिबा प्रतिरक्षा आह्वान सफल मुकाबला उपरे आलोकपात करिछन्ति। झारखंडर पश्चिम सिंहभूम जिले में गतकाली सुरक्षाकर्मी गुड़ी में छत्तीसगढ़ सीपीआई माओवादी कमांडर नीलेश माडकाम और वरुण मृत्यु होइछि। पुलिस महानिरीक्षक ऑपरेशन माइकल एस राज ए संपर्क में सूचना दे कहते जे स्वाधीनता दिवस पालन समारोह में किसी अघटन घटाइबा को माओवादी मानकर योजना संपर्क में चाईबासर पुलिस अधीक्षक राकेश रंजन सूचना पाइबा परे एही ऑपरेशन आरंभ होइथिला। मुख्य संवाद गुडिक पुणि थरे 79वां स्वाधीनता दिवस अव्यवहित पूर्व आज संध्या देशवासी को उद्बोधन देवे राष्ट्रपति। हर घर त्रिरंगा अभियान में देशर सब वर्गर लोक सामिल होगा प्रधानमंत्री आह्वान एवं रूस युक्रेन युद्धर परिसमाप्ति संपर्क में आलोचना करने लगी आसंताकाली आलास्का आमेरिका राष्ट्रपति भेटिबे रूस प्रतिपक्ष को। संवाद शेष होगा।